ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ସାରା ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଭାରତ ଆସନ୍ତାକାଲି ଆୟୋଜନ କରିବ ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ। କୋଲକାତା ଆର୍ଜିକର ମେଡିକାଲ କଲେଜ ଘଟଣାରେ 24 ଘଣ୍ଟିଆ ଅଣଜରୁରୀକାଳୀନ ସେବା ବନ୍ଦ ଘୋଷଣା କଲା ଭାରତୀୟ ମେଡିକାଲ ସଂଘ। ଇସ୍ରୋ ଆଜି ଉତ୍କ୍ଷେପଣ କରିବ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଏବଂ ଜାପାନରେ ସାମୁଦ୍ରିକ ଝଡ଼ ଆମ୍ପିଲ୍ ଅତ୍ୟନ୍ତ ଶକ୍ତିଶାଳୀ ବାତ୍ୟାରେ ପରିଣତ। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ସାରା ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ନୂଆଦିଲ୍ଲୀସ୍ଥିତ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସଦୈବ ଅଟଳଠାରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ଭାରତ ଆସନ୍ତାକାଲି ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ଆୟୋଜନ କରିବ। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଏକ ଶକ୍ତିଶାଳୀ ଗ୍ଲୋବାଲ୍ ସାଉଥ୍। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ପୂର୍ବ ଶିଖର ସମ୍ମିଳନୀରେ ବିଭିନ୍ନ ଜଟିଳ ବିଶ୍ୱସ୍ତରୀୟ ଆହ୍ୱାନ ଉପରେ ଆଲୋଚନା କରାଯିବ। ଏହି ଆହ୍ୱାନଗୁଡ଼ିକ ମଧ୍ୟରେ ସଂଘର୍ଷ, ଖାଦ୍ୟ ଓ ଶକ୍ତି ନିରାପତ୍ତା ସଂକଟ ଏବଂ ଜଳବାୟୁ ପରିବର୍ତ୍ତନର ବିଶ୍ୱବ୍ୟାପୀ ପ୍ରଭାବ ଅନ୍ତର୍ଭୁକ୍ତ। ଏହି ସମ୍ମିଳନୀରେ ଗ୍ଲୋବାଲ୍ ସାଉଥ୍ର ଦେଶଗୁଡ଼ିକ ଅଳ୍ପ ବିକଶିତ ଏବଂ ବିକାଶଶୀଳ ଦେଶମାନଙ୍କର ସମସ୍ୟାର ଆହ୍ୱାନ, ପ୍ରାଥମିକତା ଏବଂ ସମାଧାନ ବିଶେଷକରି ବିକାଶ କ୍ଷେତ୍ରରେ ଆଲୋଚନା କରିବେ। ପୂର୍ବ ଦୁଇଟି ଶିଖର ସମ୍ମିଳନୀ ଭଳି ଏହି ସମ୍ମିଳନୀ ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେବ। ଉଦ୍ଘାଟନୀ ଅଧିବେଶନରେ ଜଣେ ରାଷ୍ଟ୍ରମୁଖ୍ୟ ଏବଂ ସରକାରୀ ସ୍ତରର ମୁଖ୍ୟ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆୟୋଜନ କରିବେ। ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଭଳି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ବିସ୍ତାର କରି ଏକ ନିଆରା ପଦକ୍ଷେପ ଆରମ୍ଭ କରାଯାଇଛି। ଏହି ଆଭିମୁଖ୍ୟ ଭାରତର ବସୁଧୈବ କୁଟୁମ୍ବକମ୍ ଭାବନା ସହିତ ଜଡ଼ିତ। ସର୍ବନିମ୍ନ ବିକଶିତ ଏବଂ ବିକାଶଶୀଳ ଦେଶମାନଙ୍କୁ ଏକ ସମାନ ପ୍ଲାଟଫର୍ମରେ ଏକାଠି କରି ସମସ୍ତ ପ୍ରସଙ୍ଗ ସମ୍ପର୍କିତ ପସନ୍ଦ ଏବଂ ମତ ଆଦାନ ପ୍ରଦାନ ପାଇଁ ଏହା ପରିକଳ୍ପନା କରାଯାଇଛି। କୋଲକାତାର ସରକାରୀ ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲରେ ଜଣେ ପ୍ରଶିକ୍ଷଣପ୍ରାପ୍ତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ପରେ ଭଙ୍ଗାରୁଜା ଘଟଣାର ପ୍ରତିବାଦରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଆସନ୍ତାକାଲି ସକାଳ 6ଟାରୁ ସାରା ଦେଶରେ ଅଣଜରୁରୀକାଳୀନ ସେବାକୁ 24 ଘଣ୍ଟିଆ ବନ୍ଦ କରିବାକୁ ଘୋଷଣା କରିଛି। ସମସ୍ତ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବା ଜାରି ରହିବ ବୋଲି ମେଡିକାଲ ସଂଘ ପକ୍ଷରୁ କୁହାଯାଇଛି। ସମସ୍ତ ବାହ୍ୟ ବିଭାଗ ଓପିଡି ବନ୍ଦ ରହିବ ଏବଂ କୌଣସି ଅସ୍ତ୍ରୋପଚାର କରାଯିବ ନାହିଁ ବୋଲି ଆଇଏମ୍ଏ କହିଛି। ଆଇଏମ୍ଏ ରାଜ୍ୟ ୟୁନିଟ୍ଗୁଡ଼ିକ ସହ ବୈଠକ ପରେ ସାରା ଦେଶରେ ଅଣଜରୁରୀକାଳୀନ ଚିକିତ୍ସା ସେବା ବନ୍ଦ କରିବାକୁ ଆହ୍ୱାନ ଦେଇଛି। ଆଇଏମ୍ଏ ମଧ୍ୟ କୋଲକାତା ଡାକ୍ତରଖାନାରେ ହୋଇଥିବା ଭଙ୍ଗାରୁଜାକୁ ନିନ୍ଦା କରିଛି। 78ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଏକ ଭୋଜିର ଆୟୋଜନ କରିଥିଲେ। ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଲୋକସଭା ବାଚସ୍କତି ଓମ୍ ବିର୍ଲା ଏବଂ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଜେପି ନଡ୍ଡା, ଡକ୍ଟର ଏସ୍ ଜୟଶଙ୍କର, ଅଶ୍ୱିନୀ ବୈଷ୍ଣବ, ପୀୟୁଷ ଗୋୟଲ, ଶିବରାଜ ସିଂ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ ଆଜିଠାରୁ ଦୁଇଦିନିଆ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ଗସ୍ତର ପ୍ରଥମ ଦିନରେ ସେ ହାଇଦ୍ରାବାଦର କାହ୍ନା ଶାନ୍ତିବନମ୍ ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ଦିନରେ ଉପରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ନେଲ୍ଲୋର୍ସ୍ଥିତ ଅକ୍ଷରା ବିଦ୍ୟାଳୟ କ୍ୟାମ୍ପସ୍ ଓ ଦକ୍ଷତା ବିକାଶ କେନ୍ଦ୍ର, ସ୍ୱର୍ଣ୍ଣ ଇଣ୍ଡିଆ ଟ୍ରଷ୍ଟ ଏବଂ ମୁପା ଭାରାପୁ ଫାଉଣ୍ଡେସନ୍ ପରିଦର୍ଶନ କରିବେ। ଏହାପରେ ଭେଙ୍କଟଚଲମ୍ଠାରେ ସ୍ୱର୍ଣ୍ଣ ଇଣ୍ଡିଆ ଟ୍ରଷ୍ଟର 23ତମ ବାର୍ଷିକ ଉତ୍ସବରେ ଉପରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ। କୋଲକାତା ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲରେ ଗତକାଲି ଆନ୍ଦୋଳନରତ ଡାକ୍ତର ଓ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଆଜି କମ୍ୟୁନିଷ୍ଟ ସୋସାଲିଷ୍ଟ ୟୁନିଟ୍ ସେଣ୍ଟର ଫର୍ ଇଣ୍ଡିଆ ପକ୍ଷରୁ 12 ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଅପରାହ୍ନ 2ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ସମଗ୍ର ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ରାସ୍ତା ଅବରୋଧ ଡାକରା ମଧ୍ୟ ଦେଇଛି। ଆଜି ଧିକ୍କାର ଦିବସ ପାଳନ କରିବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ଲେନିନ୍ବାଦୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛନ୍ତି। ଶ୍ରୀମତୀ ବାନାର୍ଜୀଙ୍କ ପାଖରେ ରାଜ୍ୟର ଗୃହ ଓ ସ୍ୱାସ୍ଥ୍ୟ ବିଭାଗ ରହିଛି। ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲରେ ଗତକାଲି ରାତିରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ଚିହ୍ନଟ ହୋଇଥିବା 26 ଜଣଙ୍କ ମଧ୍ୟରୁ 9 ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ନିର୍ମମ ଭାବେ ହତ୍ୟା ଘଟଣାର ତଦନ୍ତ ପାଇଁ ସିବିଆଇର ଏକ ଟିମ୍ ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲରେ ପହଞ୍ଚିଛି। ସିବିଆଇର ଅନ୍ୟ ଏକ ଦଳ ଉତ୍ତର 24 ପ୍ରଗଣାର ସୋଦେପୁରସ୍ଥିତ ପୀଡ଼ିତାଙ୍କ ପିତାମାତାଙ୍କ ସହ ଆଲୋଚନା କରିବାକୁ ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ 8 ଜଣ ଡାକ୍ତରଙ୍କୁ ପଚରାଉଚରା କରାଯାଇଛି। ଶବ ବ୍ୟବଚ୍ଛେଦରେ ସମ୍ପୃକ୍ତ ଥିବା 3 ଜଣ ଡାକ୍ତରଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସିବିଆଇ ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲର ପୂର୍ବତନ ଅଧୀକ୍ଷକ ଡାକ୍ତର ସଞ୍ଜୟ ବଶିଷ୍ଠ ଏବଂ ଛାତି ବିଭାଗ ମୁଖ୍ୟ ଡାକ୍ତର ଅରୁଣାବ ଦତ୍ତଙ୍କୁ ସିଜିଓ କମ୍ପ୍ଲେକ୍ସସ୍ଥିତ କାର୍ଯ୍ୟାଳୟରେ ପଚରାଉଚରା କରିଥିବା ଜଣାପଡ଼ିଛି। କୋଲକାତାରେ ଗତ ସପ୍ତାହରେ ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲରେ ଜଣେ ମହିଳା କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆଜି ବିଜେପି ମହିଳା ମୋର୍ଚ୍ଚା କୋଲକାତାରେ ଏକ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା କରିବ। ସନ୍ଧ୍ୟା 6ଟାରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବନତୀ ଶ୍ରୀନିବାସନଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ଶୋଭାଯାତ୍ରା ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲରୁ ବାହାରିବ। ବୈଠକରେ ଦଳର ରାଜ୍ୟସଭା ସଦସ୍ୟ ଦର୍ଶନ ସିଂ, ପଶ୍ଚିମବଙ୍ଗ ପ୍ରଭାରୀ ପୂଜା କପିଲ ମିଶ୍ରଙ୍କ ବ୍ୟତୀତ ସଙ୍ଗୀତା ଯାଦବ, ଗୀତା ସାକ୍ୟ ଓ ଇନ୍ଦୁବାଳା ଗୋସ୍ୱାମୀଙ୍କ ଭଳି ରାଷ୍ଟ୍ରୀୟ ପଦାଧିକାରୀମାନେ ଯୋଗଦେବେ। ସେପଟେ ଏହି ଘଟଣାକୁ ବିରୋଧ କରି ଆଜି ବିଜେପି ରାଜ୍ୟ ଶାଖା ସେଠାକାର ସମସ୍ତ ସରକାରୀ ପ୍ରତିଷ୍ଠାନରେ 2 ଘଣ୍ଟିଆ ବନ୍ଦ କରାଯାଇଛି। ବିଜେପି ପକ୍ଷରୁ ଆଜି ଅପରାହ୍ନ 2ଟାରୁ ସମସ୍ତ ଜିଲ୍ଲାରେ ରାସ୍ତାରୋକ କରାଯିବ ବୋଲି ଜଣାପଡ଼ିଛି। ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଆଜି ନିଜର କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ ଯାନ ଏସ୍ଏସ୍ଏଲ୍ଭି ମାଧ୍ୟମରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଉତ୍କ୍ଷେପଣ କରିବ। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସକାଳ 9:17ରେ ଏହି ଉତ୍କ୍ଷେପଣ କରାଯିବ। ଏହାଦ୍ୱାରା କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ ଯାନର ବିକାଶ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ଏବଂ ଏହା କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ ପାଇଁ ସେବା ଯୋଗାଇଦେବା ଲାଗି ସମ୍ପୂର୍ଣ୍ଣ ସକ୍ଷମ ହେବ। ପିଏସ୍ଏଲ୍ଭିଠାରୁ 10 ମିଟର ଛୋଟ ଏସ୍ଏସ୍ଏଲ୍ଭିକୁ ଛୋଟ ହାଲୁକା ଓଜନ ଏବଂ ନ୍ୟାନୋ ଉପଗ୍ରହକୁ ପୃଥିବୀର ନିମ୍ନ କକ୍ଷପଥକୁ ଉତ୍କ୍ଷେପଣ କରିବା ପାଇଁ ଏହାର ବ୍ୟବହାର କରାଯିବ। ମହାକାଶକୁ ବହୁ କମ୍ ମୂଲ୍ୟର ଉପଗ୍ରହ ଉତ୍କ୍ଷେପଣ କରିବା ଏବଂ ସର୍ବନିମ୍ନ ଉତ୍କ୍ଷେପଣ ଭିଭିଭୂମି ସହିତ ଉତ୍କ୍ଷେପଣ ଅଭିଯାନ ଆରମ୍ଭ କରିବାରେ ଏସ୍ଏସ୍ଏଲ୍ଭି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏସ୍ଏସ୍ଏଲ୍ଭିର ମୂଲ୍ୟ ପିଏସ୍ଏଲ୍ଭି ତୁଳନାରେ ପ୍ରାୟ 20%-30% କମ୍ ଅଟେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଚଳିତ ମାସ 18 ତାରିଖରେ କୁଏତ ଗସ୍ତରେ ଯିବେ। ଏହି ସମୟରେ ସେ ଦେଶର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଅଲି ଅଲ୍ ୟାହିଆଙ୍କୁ ସାକ୍ଷାତ କରିବେ। ଗସ୍ତକାଳରେ ଡକ୍ଟର ଜୟଶଙ୍କର କୁଏତର ଅନ୍ୟ ନେତାମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଉଭୟ ପକ୍ଷଙ୍କୁ ରାଜନୈତିକ, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ନିରାପତ୍ତା, ସଂସ୍କୃତି, ଦୂତାବାସ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିବ। ଭାରତ ସମେତ 6ଟି ନୂଆ ଦେଶରେ ଗୁଗୁଲ୍ ଏଆଇ ଓଭରଭ୍ୟୁଜ୍ ବୈଶିଷ୍ଟ୍ୟ ପ୍ରଚଳନ କରିବାକୁ ଘୋଷଣା କରିଛି। ଭାରତରେ କମ୍ପାନୀ ଇଂରାଜୀ ଓ ହିନ୍ଦୀରେ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ଓଭରଭ୍ୟୁଜ୍ ଆରମ୍ଭ କରୁଛି, ଯାହା ସର୍ଚ୍ଚ ଲ୍ୟାବ୍ସ ପରୀକ୍ଷଣ ସମୟରେ ବେଶ୍ ପ୍ରଶଂସିତ ହୋଇଥିଲା। ଏହି 6ଟି ନୂଆ ଦେଶ ହେଉଛି ଭାରତ, ବ୍ରିଟେନ୍, ଜାପାନ, ଇଣ୍ଡୋନେସିଆ, ମେକ୍ସିକୋ ଓ ବ୍ରାଜିଲ୍। ପ୍ରତ୍ୟେକ ଦେଶରେ ସ୍ଥାନୀୟ ଭାଷାରେ ଏହା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ପ୍ରଡକ୍ଟ ମ୍ୟାନେଜମେଣ୍ଟର ବରିଷ୍ଠ ନିର୍ଦ୍ଦେଶକ ହେମା ବୁଡ଼ାରାଜୁ କହିଛନ୍ତି, ଭାରତୀୟ ଉପଭୋକ୍ତାମାନେ ଅନ୍ୟ ଦେଶ ତୁଳନାରେ ଅଧିକ ଥର ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ଉପରେ ନିର୍ଭର କରନ୍ତି। ଜାପାନରେ ସାମୁଦ୍ରିକ ଝଡ଼ ଆମ୍ପିଲ୍ ଅତ୍ୟନ୍ତ ଶକ୍ତିଶାଳୀ ବାତ୍ୟାରେ ପରିଣତ ହୋଇଛି। ଆଜି ଏହା କାଣ୍ଟୋର ପୂର୍ବାଞ୍ଚଳ ଏବଂ ଆସନ୍ତାକାଲି ଉତ୍ତର ପୂର୍ବାଞ୍ଚଳ ତୋହକୁରେ ପହଞ୍ଚବାର ସମ୍ଭାବନା ରହିଛି। ଗତରାତିରୁ କାଣ୍ଟୋ, ଇଜୁ ଦ୍ୱୀପ ଏବଂ ୟାମାନାସି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ସାରା ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଭାରତ ଆସନ୍ତାକାଲି ଆୟୋଜନ କରିବ ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ। କୋଲକାତା ଆର୍ଜିକର ମେଡିକାଲ କଲେଜ ଘଟଣାରେ 24 ଘଣ୍ଟିଆ ଅଣଜରୁରୀକାଳୀନ ସେବା ବନ୍ଦ ଘୋଷଣା କଲା ଭାରତୀୟ ମେଡିକାଲ ସଂଘ। ଇସ୍ରୋ ଆଜି ଉତ୍କ୍ଷେପଣ କରିବ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଏବଂ ଜାପାନରେ ସାମୁଦ୍ରିକ ଝଡ଼ ଆମ୍ପିଲ୍ ଅତ୍ୟନ୍ତ ଶକ୍ତିଶାଳୀ ବାତ୍ୟାରେ ପରିଣତ। ସମ୍ବାଦ ଶେଷ ହେଲା।